ବି ଗୀତ ଗାଇବି।
ନମସ୍କାର।
ନମସ୍କାର କୁନମୁନ, ତମେ ଅଡିସନରେ ବହୁତ ସୁନ୍ଦର ଗାଇଥିଲ।
ଆଜ୍ଞା।
ତୁମ ଭଏସର ଜାଦୁରେ ମନ କିଣି ନେଇଥିଲ, ସେଥିପାଇଁ ବଢିଆ ରୋମାଣ୍ଟିକ ଗୀତଟିଏ କରିଛି। ଏସ ତୁ ଗାଇଛନ୍ତି, ଏସ ତୁ ବଢିଆ ସିଙ୍ଗର, ତମେ ତ ନିଶ୍ଚିତ ଜାଣିଥିବ।
ଆଜ୍ଞା।
ଆଶା କରୁଛି ତୁମେ ଏଇ ଗୀତଟି ସୁନ୍ଦର ଗାଇବ। ଚାଲ ଟେକ୍ ଯିବା, ଅଲ୍ ଦି ବେଷ୍ଟ।
तो अलसी अलसी आखिरे की जादू कलु तू कहा जादू कलु तू कहा
तो प्रेम मधु छोरा का पारे मोते सजी लुकाई कहा
तो आखी शारा तो चंदा चेहरा तो प्रेम सोरा कलावरा मन तते दे ଜୀବନ ବି ତତେ ଦେବି କଥା ରହିଲା
କୁନମୁନ। ତମେ ଯୋଉ ଅଡିସନରେ ସିଲେକ୍ସନ ହୋଇ ଆଜି ଯୋଉ ଷ୍ଟୁଡିଓରେ ଗୀତ ଗାଇଲ ଜିତୁ ଭାଇଙ୍କ ସହିତ, ସେ ଜଣେ ଆଗଧାଡ଼ିର ଏବେ ସିଙ୍ଗର, ଡୁଏଟ୍ ସଙ୍ଗଟେ ହେଇଛି, ବହୁତ ଭଲ ହେଇଛି, ଆଉ ତମେ କେତେ ମାତ୍ରାରେ ଖୁସି ଅଛ?
ସର୍ବପ୍ରଥମେ ମୁଁ ବହୁତ ବହୁତ ଧନ୍ୟବାଦ ଦେବାକୁ ଚାହୁଁଛି ଆମ ମାନସ ଭାଇଙ୍କୁ, ଯାହାଙ୍କ ପାଇଁ ଏତେ ସୁନ୍ଦର ପ୍ରୋଗ୍ରାମଟି ପସିବଲ୍ ହେଇପାରିଛି, ଏବଂ ଥ୍ୟାଙ୍କସ୍ ଦେବାକୁ ଯାଉଛି ଆମର ଲଭର୍ସ ମ୍ୟୁଜିକ୍କୁ, ଏତେ ସୁନ୍ଦର ନୂଆ ଗୋଟେ ଢଙ୍ଗର ଗୋଟେ ପ୍ରୋଗ୍ରାମଟେ ଆୟୋଜନ କରିଛନ୍ତି ମାନସ ଭାଇ। ଏବଂ ଖୁସି କହିବାକୁ ଗଲେ ବହୁତ ଖୁସି ଅଛି, ମାନେ ଯେଉଁଟାକି କଳ୍ପନା ବାହାରେ, ବହୁତ ଖୁସି ଅଛି। ଏତିକି ଚାହୁଁଛି ମୋ ଗୀତଟି ଘରେ ଘରେ ପହଞ୍ଚୁ ଏବଂ ସମସ୍ତଙ୍କୁ ଖୁସି କରାଉ।
ଚିହ୍ନା କାଇ କହନା जीवन बिताते देवी कथा रही।